ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଚଳିତ ନିର୍ବାଚନ ଓଡ଼ିଶାର ଗୌରବକୁ ପୁନର୍ଜୀବିତ କରିବା ପାଇଁ ବିଜେପି ଚେଷ୍ଟା କରୁଛି କହିଲେ ଗୃହମନ୍ତ୍ରୀ ଅମିତ ଶାହା। ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ଗୁରୁବାର ଦିନ ଶେଷ ହେଉଛି ପ୍ରଚାର। ବିଜେଡ଼ିରୁ ଇସ୍ତଫା ଦେଇଥିବା ଚାରିଜଣ ବିଧାୟକଙ୍କୁ ବିଧାନସଭା ପକ୍ଷରୁ ନୋଟିସ୍ ଜାରି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଆସନ୍ତାକାଲିଠାରୁ ଜୁନ୍ 17 ପର୍ଯ୍ୟନ୍ତ ରହିବ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଆସି ସମ୍ଭଲପୁର, କେନ୍ଦୁଝର, ଢେଙ୍କାନାଳ ଏବଂ ନୟାଗଡ଼ଠାରେ ବିଜେପି ସଂକଳ୍ପ ସମାବେଶରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଛନ୍ତି। ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଶିଳ୍ପ କରିଡର ଏବଂ ଆଇଟି ପାର୍କ ନିର୍ମାଣ କରାଯିବ ବୋଲି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀକୁ ଆଜି ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଶ୍ରୀ ସିଂହ ପ୍ରଚାର କରିବା ସହ ବିଜେପିର ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେଇଛନ୍ତି। ଆଦିବାସୀମାନଙ୍କ ପାଇଁ କେନ୍ଦୁଝର ଓ ସମ୍ଭଲପୁରଠାରେ 500 ଶଯ୍ୟା ବିଶିଷ୍ଟ ମେଡିକାଲ ନିର୍ମାଣ କରାଯିବ। ଛତିଶଗଡ଼ ଭଳି ଓଡ଼ିଶାରେ ମଧ୍ୟ ଧାନ କ୍ୱିଣ୍ଟାଲ ପିଛା ଦର 3,100 ଟଙ୍କା କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ରାଜ୍ୟରେ ବିଜେପି ସରକାର ଗଢ଼ିଲେ ପୁରୀ ଶ୍ରୀମନ୍ଦିରରେ ଚାରିଦ୍ୱାର ଖୋଲାଯିବା ସହ ରତ୍ନଭଣ୍ଡାର ଚାବି ଖୋଜି ବାହାର କରାଯାଇ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ସଂକଳ୍ପ ସମାବେଶରେ ଶ୍ରୀ ଶାହାଙ୍କ ସମେତ କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ, ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବିଧାୟକ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ନୟାଗଡ଼ ବ୍ଲକ ଲାଠିପଡ଼ା ଟାଙ୍ଗି ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ବରିଷ୍ଠ ବିଜେପି ନେତା ଅମିତ ଶାହା ଉଦ୍ବୋଧନ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି। ଓଡ଼ିଶାର ଗୌରବକୁ ପୁନଃ ସଂସ୍ଥାପିତ କରିବାର ଏହି ନିର୍ବାଚନ ବୋଲି ସେ କହିଛନ୍ତି। ରାଜ୍ୟରେ ବିଜେପି ସରକାର ଗଠନ କଲେ 10 ଦିନ ମଧ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି। ଢେଙ୍କାନାଳ ଲୋକସଭା କ୍ଷେତ୍ରର ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଗାଁଠାରେ କେନ୍ଦ୍ର ଗୃହମନ୍ତ୍ରୀ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ଜନସାଧାରଣ 5,00,000 ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏଥିସହିତ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଗଠନ ହେବ ବୋଲି ସେ କହିଛନ୍ତି। ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ମୋଦି ଗ୍ୟାରେଣ୍ଟି ସହିତ ଚାଷୀଙ୍କ ପାଇଁ ଧାନ କ୍ୱିଣ୍ଟାଲ ପିଛା 3,100 ଟଙ୍କା, ଭିନ୍ନକ୍ଷମ ଭତ୍ତା 3,000 ଟଙ୍କା, ମହିଳାଙ୍କୁ ଭାଉଚର କାର୍ଡ ପ୍ରଦାନ କରାଯିବା ସମ୍ପର୍କରେ କହିଥିଲେ। ଆଜି ପୂର୍ବାହ୍ନରେ ସମ୍ଭଲପୁରଠାରେ ମଧ୍ୟ ଅମିତ ଶାହା ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଭୋଟରମାନଙ୍କୁ ନିବେଦନ କରିଥିଲେ। ଶ୍ରୀ ଶାହା କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଆସନରେ ବସାଇ ଓଡ଼ିଶାଙ୍କୁ ସମ୍ମାନ ଦେଇଛନ୍ତି, ପାଇକ ବିଦ୍ରୋହକୁ ସମ୍ମାନ ଦେଇ ଡାକଟିକଟ ଜାରି କରିଛନ୍ତି। ରାଜ୍ୟର ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆସନ୍ତା 25 ତାରିଖ ଶନିବାର ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ 6 ଲୋକସଭା ଆସନ ଏବଂ 10 ଜିଲ୍ଲାର 42 ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ଏହି 6 ଲୋକସଭା ଆସନଗୁଡ଼ିକ ହେଲା କେନ୍ଦୁଝର, ଢେଙ୍କାନାଳ, କଟକ, ଭୁବନେଶ୍ୱର, ପୁରୀ ଓ ସମ୍ଭଲପୁର। ସେହିପରି 10 ଜିଲ୍ଲା ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସମ୍ଭଲପୁର ଏବଂ ଦେବଗଡ଼ ଜିଲ୍ଲାର 42 ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ତୃତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ଆସନ୍ତା ଗୁରୁବାର ନିର୍ବାଚନ ପ୍ରଚାର ଶେଷ ହେଉଛି। ଆଗାମୀ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଜୋରଦାର କରାଯାଇଛି। ଦଳୀୟ ନେତୃବୃନ୍ଦ ନିଜର ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା 4 ବିଧାୟକଙ୍କୁ କାରଣ ଦର୍ଶା ନୋଟିସ୍ ବିଧାନସଭା ପକ୍ଷରୁ ଜାରି କରାଯାଇଛି। ନିମାପଡ଼ା ବିଧାୟକ ସମୀର ଦାସ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ କରାଯାଇଛି। ଆସନ୍ତା 27 ସୁଦ୍ଧା ଉତ୍ତର ଦେବାକୁ ସେମାନଙ୍କୁ ନୋଟିସ୍ ଜାରି କରାଯାଇଛି। ସୂଚନାଯୋଗ୍ୟ, ଏହି 4 ବିଧାୟକ ଦଳବଦଳ ନିରୋଧୀ ଆଇନ ଉଲ୍ଲଂଘନ କରିଥିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ବିଧାନସଭା ବାଚସ୍କତିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ବାଚସ୍ୱତିଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭା ସଚିବ ଏହି ନୋଟିସ୍ ଜାରି କରିଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ସୋସିଙ୍ଗା ଗ୍ରାମ ପଞ୍ଚାୟତର ଶିବନାରାୟଣପୁରଠାରେ କମ୍ବିଂ ଅପରେସନ୍ ବେଳେ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ଏସ୍ପି ଗୁଣ୍ଡ୍ଲା ରେଡ୍ଡି ରାଘବେନ୍ଦ୍ର ସୂଚନା ଦେଇଛନ୍ତି। ଗତକାଲି ଏସ୍ଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଏବଂ ପରେ ଏସ୍ଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ମାଓ କ୍ୟାମ୍ପ୍ ଠାବ କରାଯିବା ସହ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି। ଆଜି ମଧ୍ୟ କମ୍ବିଂ ଅପରେସନ୍ ଜାରି ରହିଥିବା ଏସ୍ପି ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଜୁନ୍ ମାସ 17 ତାରିଖ ପର୍ଯ୍ୟନ୍ତ ରହିବ। ଗ୍ରୀଷ୍ମ ଅବକାଶ ସମୟରେ ଚଳିତ ମାସ 23, 28, 30 ତାରିଖ ଏବଂ ଜୁନ୍ ମାସ 4, 6, 11 ଏବଂ 12 ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଜରୁରୀ ମାମଲାଗୁଡ଼ିକର ଶୁଣାଣି ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ମାମଲା ତାଲିକାଭୁକ୍ତ କରାଯାଇପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ନିର୍ବାଚନ ଆୟୋଗ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ାଠାରେ ପର୍ଯ୍ୟବେକ୍ଷକ ସମସ୍ତ ରାଜନୈତିକ ଦଳ ଏବଂ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଉପସ୍ଥିତିରେ ବାଲାଟ୍ ୟୁନିଟ୍, କଣ୍ଟ୍ରୋଲ୍ ୟୁନିଟ୍ ଏବଂ ଭିଭିପାଟ୍ର ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରକ୍ରିୟା ସମୟରେ ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଥ୍ ସହ ଅନ୍ଲାଇନ୍ ମାଧ୍ୟମରେ ସ୍ୱଚ୍ଛ ନିରପେକ୍ଷ ଭାବରେ ସଂଯୋଗ କରାଯାଇଥିଲା। ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 25 ତାରିଖରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ପୁରୀ ଲୋକସଭା ଆସନ ଏବଂ ଏହି ଜିଲ୍ଲା ଅନ୍ତର୍ଗତ 4 ବିଧାନସଭା ଆସନ ପାଇଁ ଭୋଟ୍ ନିଆଯିବ। ନିର୍ବାଚନ ସ୍ଥିତି ନେଇ ଆମ ସମ୍ଭାଦଦାତା ସୌମିତ୍ର ହରିଚନ୍ଦନଙ୍କ ରିପୋର୍ଟ।
ପୁରୀ ଲୋକସଭା କ୍ଷେତ୍ରର ଅନ୍ୟତମ ପ୍ରମୁଖ ଦୁଇ ନିର୍ବାଚନ କ୍ଷେତ୍ର ପୁରୀ ସଦର ଓ ପିପିଲି ହୋଇଥିବା ବେଳେ ଏଠାରେ ଭୋଟର ଆଗାମୀ ମେ 25 ତାରିଖରେ ଭୋଟଦାନ କରିବେ। ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା 2,40,078 ଜଣ ହୋଇଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା 1,22,660 ଜଣ ଓ ମହିଳା ଭୋଟରଙ୍କ ସଂଖ୍ୟା 1,17,371 ଜଣ। ଏଠାରେ 239 ବୁଥ୍ରେ ଭୋଟର ମତଦାନ କରିବାକୁ ଥିବାବେଳେ ସେଥିମଧ୍ୟରୁ 80 ସଖୀ ବୁଥ୍ ରହିଅଛି। ତେବେ ପୁରୀ ସଦର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ଜୟନ୍ତ ଷଡ଼ଙ୍ଗୀ, ବିଜେଡ଼ିର ସୁନୀଲ ମହାନ୍ତି ଓ କଂଗ୍ରେସର ଉମାବଲ୍ଲଭ ରଥଙ୍କ ସମେତ 14 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଏଥର ଭାଗ୍ୟ ପରୀକ୍ଷା କରିବେ। ସେହିପରି ପିପିଲି ଏନ୍ଏସି, ପିପିଲି ଓ ଡେଲାମ୍ ବ୍ଲକକୁ ନେଇ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଟେ। ଏଠାରେ ମୋଟ ଭୋଟର ସଂଖ୍ୟା 2,37,962 ଜଣ ହୋଇଥିବା ବେଳେ ସେଥିମଧ୍ୟରୁ 1,22,068 ଜଣ ପୁରୁଷ ଓ 1,15,828 ଜଣ ମହିଳା ଅଟନ୍ତି। ପିପିଲି ନିର୍ବାଚନ ମଣ୍ଡଳୀର ମୋଟ 274 ବୁଥ୍ରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ସେଥିମଧ୍ୟରୁ 38 ସଖୀ ବୁଥ୍ ରହିଅଛି। ତେବେ ପିପିଲ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିରୁ ଆଶ୍ରିତ ପଟ୍ଟନାୟକ, ବିଜେଡ଼ିରୁ ରୁଦ୍ର ମହାରଥୀ ଓ କଂଗ୍ରେସରୁ ଜ୍ଞାନରଞ୍ଜନ ମହାପାତ୍ରଙ୍କ ସମେତ 9 ପ୍ରାର୍ଥୀ ନିର୍ବାଚନ ମଇଦାନରେ ଏଥର ଭାଗ୍ୟ ପରୀକ୍ଷା କରିବେ। ଆଞ୍ଚଳିକ ସମ୍ବାଦ ପାଇଁ ପୁରୀରୁ ସୌମିତ୍ର ରଞ୍ଜନ ହରିଚନ୍ଦନ।
ନବରଙ୍ଗପୁର ଜିଲ୍ଲାର ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ଭାର ଉତ୍ତୋଳନ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଛି। ଚଳିତ ମାସ 5 ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରରେ ଜିଲ୍ଲାର 150 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ କୋଚିଂ ସହ ମାଗଣାରେ ପାଠପଢ଼ା ବ୍ୟବସ୍ଥା କରାଯିବ। ଅନୁଗୁଳ ଜିଲ୍ଲାର ତୁଳସୀପାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚ ପରିସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆକାଶବାଣୀ ଜରିଆରେ ସେମାନଙ୍କର ଦଳର ଆଭିମୁଖ୍ୟ ସମ୍ଭନ୍ଧରେ ପ୍ରସାରଣ କରାଯାଉଛି। ସେଥିପାଇଁ ଆସନ୍ତାକାଲି ମଧ୍ୟାହ୍ନ ଆଞ୍ଚଳିକ ସମ୍ଭାଦ ସମୟରେ ପରିବର୍ତ୍ତନ କରାଯାଇଛି। ଦିନ 2:32 ପ୍ରସାରିତ ହେଉଥିବା ଆଞ୍ଚଳିକ ସମ୍ଭାଦ ଅପରାହ୍ନ 4 ପ୍ରସାରଣ କରାଯିବ। ଚଳିତ ଆର୍ଥିକ ବର୍ଷରେ କୃଷି କ୍ଷେତ୍ର ଲାଗି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ 1,000 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। କେବଳ ମୃତ୍ତିକା ପରୀକ୍ଷା ଏବଂ ମୃତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି ଲାଗି 116,50,00,000 ଟଙ୍କା ବିନିଯୋଗ କରାଯିବ। ଜାତୀୟ ଖାଦ୍ୟ ସୁରକ୍ଷା ମିଶନରେ 119 କୋଟି ଟଙ୍କା ଖର୍ଚ୍ଚ କରାଯିବା ସହିତ କୃଷି ଜଙ୍ଗଲରେ 4,57,00,000 ଟଙ୍କା ଖର୍ଚ୍ଚ କରାଯିବ ବୋଲି କୃଷି ବିଭାଗର ଏକ ତଥ୍ୟରୁ ଜଣାପଡ଼ିଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 24 ତାରିଖ ଆଡ଼କୁ ଲଘୁଚାପ ଅବପାତର ରୂପ ନେବ। ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବାର ସମ୍ଭାବନା ନାହିଁ ବୋଲି କେତେକ ପାଣିପାଗ ମଡେଲ ପୂର୍ବାନୁମାନ କରିଛନ୍ତି। ହେଲେ ବାତ୍ୟା ନେଇ ସ୍ୱଷ୍ଟ ଚିତ୍ର ବିଭିନ୍ନ ପାଣିପାଗ ମଡେଲ ଅଲଗା ଅଲଗା ଆକଳନ କରୁଥିବାରୁ ଆସନ୍ତା 2 ପରେ କେଉଁ ଆଡ଼କୁ ବାତ୍ୟା ମୁହାଁଇବ ତାହା ସ୍ୱଷ୍ଟ ଜଣାପଡ଼ିବ। ମୁଖ୍ୟ ସମ୍ବାଦ ପୁଣି ଥରେ, ଚଳିତ ନିର୍ବାଚନ ଓଡ଼ିଶାର ଗୌରବକୁ ପୁନର୍ଜୀବିତ କରିବା ପାଇଁ ବିଜେପି ଚେଷ୍ଟା କରୁଛି କହିଲେ ଗୃହମନ୍ତ୍ରୀ ଅମିତ ଶାହା। ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ଗୁରୁବାର ଦିନ ଶେଷ ହେଉଛି ପ୍ରଚାର। ବିଜେଡ଼ିରୁ ଇସ୍ତଫା ଦେଇଥିବା 4 ବିଧାୟକଙ୍କୁ ବିଧାନସଭା ପକ୍ଷରୁ ନୋଟିସ୍ ଜାରି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଆସନ୍ତାକାଲିଠାରୁ ଜୁନ୍ 17 ପର୍ଯ୍ୟନ୍ତ ରହିବ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।